ମୁଁ 42 ନମ୍ବର ୱାର୍ଡରୁ ବୁଦ୍ଧନଗର ଭୋଇସାହିରୁ କହୁଛି, ତୁଳସୀ ସାହୁ। ଆମର ଏଇ ପ୍ରୋବ୍ଲେମ ଅଛି ଯେ ଆମର ସାହିରେ ପାଣି ଆସୁନାହିଁ, ଆସୁଛି ଘଣ୍ଟେ ଦେଢ଼ ଘଣ୍ଟା କି 2 ଘଣ୍ଟା ମାତ୍ର ଆସୁଛି, ସେଥିରେ ବି ବହୁତ ଅସନା ପାଣି ଆସୁଛି, ବହୁତ ଗନ୍ଧିଆ ପାଣି ଆସୁଛି। ଆଉ ଯଦି ବି ସେମିତି ବହୁତ ଅଧା ଲୋକଙ୍କ ଘରେ ପାଣି ଆସୁନି, ଆଉ ପ୍ରାୟ 2-4ଟା ଘରେ ପାଣି ଆସୁଛି, କିନ୍ତୁ ସେମାନେ ସମସ୍ତେ ଧରିଲା ବେଳକୁ ହେଇପାରୁନି। ଆପଣ ଯଦି ସଫିସିଏଣ୍ଟିଆ ପାଣି ସୁବିଧା କରିଦେବେ ତାହେଲେ ଆମେ ଆପଣଙ୍କ ପାଖରେ କୃତଜ୍ଞ ହେବୁ। ଆମର ଏ ବସ୍ତିରେ ଯୋଉ ଲାଟ୍ରିନ୍ ଘର ହେଇଛି ସେଥିରେ ମଧ୍ୟ ପାଣିର ସୁବିଧା କିଛି ନାହିଁ, ଲୋକମାନେ ବହୁତ ଅସୁବିଧାରେ ପଡୁଛନ୍ତି। ଆପଣ ସେଥିପାଇଁ କିଛି ସୁବିଧା କଲେ ଆମେ ଆପଣଙ୍କ ନିକଟରେ ଉପକୃତ ହେବୁ।